ହ୍ୟାଲୋ, ମୁଁ ଜ୍ୟୋତ୍ସ୍ନାରାଣୀ ସାହୁ, ଜନତାନଗର 21 ନମ୍ବର ୱାର୍ଡର ସିଏମ୍ସି ମେମ୍ବର ଅଛି। ମୋ ପିଲା ଗୋଟେ ହ୍ୟାଣ୍ଡିକ୍ୟାପ୍, ମୋ ଘର ଆଗରେ ସାଇନ୍ ବୋର୍ଡ ଲାଗିଛି ଅଳିଆ ଗାଡି 15 ମିନିଟ୍ ରହିବା ପାଇଁ। ସେଥିପ୍ରତି ଅଳିଆ ଗାଡି ଏବେ ବଡ ଗାଡି ଆସୁଛି, ଛୋଟ ଗାଡିରେ ସୁବିଧା ହେଇନି। ଯେତେବେଳେ ଛୋଟ ଗାଡିର ସୁବିଧା ହେଇଯିବ, ପ୍ରତି ଗଳିକନ୍ଦିରେ ଓଦା ଅଳିଆ ଆଉ ଶୁଖିଲା ଅଳିଆ ନେଇଯାଇ ପାରିବେ, ସେଇ ବ୍ୟବସ୍ଥା କେମିତି କରିବେ ସେଥିପାଇଁ ମୁଁ ଆପଣଙ୍କୁ ସହଯୋଗ।
କିଛି